ଜୟ ଜଗନ୍ନାଥ। ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କିଏ ବା ନ ଜାଣେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ଭକ୍ତ ଅଛନ୍ତି। ସେହି ଅନନ୍ୟ ଭକ୍ତମାନଙ୍କ ମଧ୍ୟରୁ ଚକେଇ ଦାସ ହେଲେ ଅନ୍ୟତମ। ଚାଲନ୍ତୁ ଆଜି ସେହି ଚକେଇ ଦାସଙ୍କ ବିଷୟରେ କିଛି ଶୁଣିବା। ପଞ୍ଚଦଶ ଶତାବ୍ଦୀର କଥା। ଦକ୍ଷିଣ ଭାରତର ଏକ କ୍ଷୁଦ୍ର ପଲ୍ଲୀରେ ବାସ କରୁଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଚକେଇ ଦାସ। ସେ ଅତ୍ୟନ୍ତ ଗରିବ ଥିଲେ, ଭିକ୍ଷାବୃତ୍ତି କରି ଚଳନ୍ତି ଓ ମହାପ୍ରଭୁଙ୍କ ଭଜନ କୀର୍ତ୍ତନ କରି କାଳାତିପାତ କରନ୍ତି। ଦିନେ ଚକେଇ ଦାସଙ୍କ ଇଚ୍ଛା ହେଲା ଶ୍ରୀକ୍ଷେତ୍ର ଚାଲିଯିବି, ସେଇଠି ରହି ମହାପ୍ରଭୁଙ୍କୁ ନିତ୍ୟ ଦର୍ଶନ କରିବି ଓ ମହାପ୍ରସାଦ ସେବନ କରି ଶେଷ ଜୀବନ କଟାଇଦେବି। ଏପରି ବିଚାର କରି ଚକେଇ ପଦବ୍ରଜରେ ଯାତ୍ରା ଆରମ୍ଭ କରିଦେଲେ ଉତ୍କଳ ଅଭିମୁଖେ। ବହୁତ ଦିନ ପଥଶ୍ରମ କରି ସେ ଆସି ଦିନେ ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ ଏବଂ ଅନ୍ୟ ସାଧୁମାନଙ୍କ ପରି ସେ ବଡ଼ଦାଣ୍ଡରେ ଛତାଟିଏ ପୋତି ବାସ କରିବାକୁ ଲାଗିଲେ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରି ସାଧୁ ଚକେଇ ଦାସ ପରମ ତୃପ୍ତିରେ ଶ୍ରୀକ୍ଷେତ୍ରରେ ବାସ କରିବାକୁ ଲାଗିଲେ। ଏମିତି କିଛି ଦିନ କଟିଗଲା, ପାଖରେ ଯାହା କୁଡ଼ିଥିଲା ଧୀରେ ଧୀରେ ସରିଆସିଲା। ଆଉ ମହାପ୍ରସାଦ ଖାଇବେ କିପରି, ମାଗଣାରେ କିଏ ବା ମହାପ୍ରସାଦ ଦେବ? ଅତି କ୍ଷୀଣ ମନା ହୋଇ ସେ ମହାପ୍ରଭୁଙ୍କୁ ନିଜ ଦୁଃଖ କଥା ଜଣାଇଲେ। ଚକେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ମହାପ୍ରଭୁ, ମୋତେ କିଛି ଉପାୟ କହିଦିଅ ଯେପରିକି ମୁଁ ଶ୍ରୀକ୍ଷେତ୍ରରେ ରହି ମହାପ୍ରସାଦ ସେବା ପାଇପାରିବି। ଭାବଗ୍ରାହୀ ଭକ୍ତର ଡାକ ଶୁଣିଲେ। ସ୍ୱପ୍ନରେ ସାଧୁ ଚକେଇଙ୍କୁ ସେ କହିଲେ, ତୁ ଗୋଟିଏ ଛୋଟ ପାନ ଦୋକାନ କର, ସେଥିରୁ ଯାହା ରୋଜଗାର ହେବ ସେଥିରେ ତୁ ଖୁସିରେ ଚଳିଯିବୁ। କଥାଟା ଦାସଙ୍କ ମନକୁ ଖୁବ୍ ପାଇଗଲା। ପାଖରେ ଥିବା ଅଳ୍ପ କିଛି ପଇସା ଲଗାଇ ସିଂହଦ୍ୱାର ନିକଟରେ ପାନ ଦୋକାନଟିଏ ଖୋଲିଲେ। ଦୋକାନଟି ମହାପ୍ରଭୁଙ୍କ କୃପାରୁ ଖୁବ୍ ଭଲ ଚାଲିଲା। ଦି ପଇସା ରୋଜଗାର କରି ଦାସେ ଆଶ୍ୱସ୍ତ ହେଲେ। ଏକଦା ତାମ୍ବୁଳ ପ୍ରିୟ ପାନରସିକ ମହାପ୍ରଭୁଙ୍କର ଚକେଇ ଦାସର ପାନ ଖାଇବା ପାଇଁ ଭାରି ଶ୍ରଦ୍ଧା ବଳିଲା। ସେ ବଡ଼ ଭାଇ ବଳରାମଙ୍କୁ ସାଙ୍ଗରେ ଘେନି ବାଳକ ବେଶରେ ଆସି ଚକେଇଙ୍କ ଦୋକାନରେ ପହଞ୍ଚି କହିଲେ, ଆମକୁ ଦୁଇଖଣ୍ଡ ପାନ ଦେଲ। ଡଉଲ ଡାଉଲ କଳାଧଳା ବାଳକ ଦୁଇଟିଙ୍କୁ ଦେଖି ଦାସେ କହିଲେ, ଆରେ ତମେ ଛୁଆ ଦୁଇଟା ପାନ କ'ଣ ଖାଇବ? ଛୋଟ ପିଲା କ'ଣ ପାନ ଖାଆନ୍ତି? ଦୁଇ ବାଳକ ନାଛୋଡ଼ ବନ୍ଧା, ସେମାନେ କ'ଣ ସହଜେ ଛାଡ଼ନ୍ତି ଚକେଇ ବାବାଙ୍କୁ? କାଳିଆ ବାଳକ କହିଲା, ଆମେ କ'ଣ ଏମିତି ସେମିତି ପାନ ଖାଉ କି? ଆମକୁ ଚନ୍ଦନ ଛୁଆ ଅଲଗା, ଗୁଜୁରାତି, ଅଳେଇଚ, ଲବଙ୍ଗ ଆଦି 64 ମସଲା ଦିଏ ପାନ ଦିଅ। ପିଲା ଦୁଇଟିଙ୍କ ବରାତ ଦେଖି ଚକେଇ ପୁରା ଆଶ୍ଚର୍ଯ୍ୟ। ଯାହା ହେଉ, ବୁଢ଼ା ବରାତ ମୁତାବକ ପାନ ଭାଙ୍ଗିଦେଲା। ପିଲା ଦୁଇଟି ଅତି ଆନନ୍ଦରେ ପାନ ଖଣ୍ଡାଏ ଲେଖାଏଁ କଳରେ ଜାକି ସେଠୁ ଚାଲିଗଲେ। ପିଲା ଦୁଇଟି ଚାଲି ଯାଉଛନ୍ତି ଦେଖି ଦାସେ ପାଟି କରି ଡାକିଲେ, ଆରେ ହୋ, ମୋ ପଇସା ତ ଦେଇଯା। ପିଲା କହିଲେ, କି ପଇସା ମ? ସେ ପଇସା ପଇସା କଥା ଆମେ କିଛି ଜାଣୁନା, ସେସବୁ ଆମ ବାପା ବୁଝନ୍ତି, ସେ ତୁମର ପଇସା ଦେଇଦେବେ। ବୁଢ଼ା କୌଣସି ମତେ ବିଶ୍ୱାସ କରି ତାଙ୍କୁ ଛାଡ଼ିଦେଲା। ପିଲା ଦୁଇଟା ଆଖି ବିଛୁଳାକି କୁଆଡ଼େ ଅଦୃଶ୍ୟ ହୋଇଗଲେ। ଏହିଭଳି କିଛି ଦିନ ଚାଲିଲା। ପିଲା ଦୁଇଟି ସବୁଦିନ ଆସି ପାନ ଖାଆନ୍ତି, ପଇସା ନ ଦେଇ ବାପା ଦେବେ ବୋଲି କହି ଚାଲିଯାଆନ୍ତି। ଦାସେ ଆଉ କେତେ ଦିନ ସମ୍ଭାଳିବେ? ଦିନେ ସେ ଅଡ଼ି ବସିଲେ, ଆରେ ବକୁଲିଆ ଟୋକା, ଆଜି ମୋ ପଇସା ସବୁ ଦେଇକରି ଯା, 2 ମାସ ହୋଇଗଲାଣି ତମେ ଦୁଇଜଣ ମୋତେ ଠକି ଚାଲିଛ। ପିଲା ଦୁଇଟା କହିଲେ, ଆମ ବାପା ତ ସବୁଦିନ ଆସୁଛନ୍ତି, ତମ ପଇସା ନଦେଲେ କିପରି? ତମେ ତାଙ୍କଠୁ ମାଗିନେଲ ନାହିଁ କାହିଁକି? ବୁଢ଼ା ରାଗିଯାଇ କହିଲା, ଆରେ ଗାଲୁଆ, ତମ ବାପା ନିତି ଆସୁଛନ୍ତି କହିଲ ତ, କିନ୍ତୁ ଦେଖିବାକୁ କେମିତି? ପିଲାଏ କହିଲେ, ଆମ ବାପା ବାଚ ରୋଷଣୀ ନେଇ ହାତୀ ଉପରେ ବସି ବଡ଼ ପଟୁଆର ଘିନି ଆସନ୍ତି, ସାମ୍ନାରେ ତାଙ୍କର ଆଲଟ ଚାମର ପଡ଼ୁଥାଏ। ହଉ, ଆଜି ପାନ ଦେଇଦିଅ, ଯଦି ବିଶ୍ୱାସ ନ ହେଉଛି ତେବେ ଆମ ଏହି ପାଟ ଗାମୁଛା ଦୁଇଖଣ୍ଡ ରଖ, କାଲିକୁ ବାପା ଆସିଲେ ତାଙ୍କୁ କହି ତୁମ ପଇସା ସବୁ ନେଇଯିବ। ବୁଢ଼ା ବିଶ୍ୱାସ କରି ପାନ ଭାଙ୍ଗିଦେଲା। ପିଲାଦ୍ୱୟ ପାନ ଖାଇ ଖୁସି ହୋଇ ଚାଲିଗଲେ। ପରଦିନ ଠାକୁରଙ୍କର ମଧ୍ୟାହ୍ନ ଧୂପ ଲାଗି ହେଲା। ଠାକୁରଙ୍କ ଦେହରେ ଯେ ଖଣ୍ଡୁଆ ପାଟ ଉତରିବ ନାହିଁ, ଉତରି ବିନା ଭୋଗ ଲାଗି ହେବ କିପରି? ବହୁ ଖୋଜାଖୋଜି ହେଲା, କିନ୍ତୁ କେଉଁଠି ହେଲେ ମିଳିଲା ନାହିଁ। ଶେଷରେ ଏକଥା ରାଜାଙ୍କୁ ଜଣାଇ ଦିଆଗଲା। ସମ୍ବାଦ ପାଇ ରାଜା ଥାଟ ପଟୁଆର ଧରି ଧାଇଁଲେ ଶ୍ରୀମନ୍ଦିରକୁ। ଅଦୂରରେ ହାତୀ ଉପରେ ରାଜା ଆସୁଥିବାର ଦେଖି ଚକେଇ ଭାବିଲେ, ଏହି ବୋଧହୁଏ ପିଲାମାନଙ୍କ ବାପା ଆସିଗଲେ। ସିଂହଦ୍ୱାରରେ ରାଜା ପହଞ୍ଚିବା କ୍ଷଣି ସେ ଦୌଡ଼ି ଯାଇ କହିଲେ, ଆଜ୍ଞା, ତୁମ ପିଲା ଦୁଇ ଜଣ ମୋଠାରୁ 2 ମାସ ହେଲା ପାନ ଖାଇ ବାପା ଦେଇଦେବେ କହି ପଇସା ବାକି ରଖିଛନ୍ତି, ଆପଣ ମୋ ପଇସା ଦେଇଯାଆନ୍ତୁ। ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, କ'ଣ ତୁମେ କହୁଛ, ମୋ ପିଲା ପୁଣି ତୁମଠାରୁ ପାନ ଖାଇଛନ୍ତି? ଦାସେ କହିଲେ, ହଁ ଆଜ୍ଞା, କାଲି ପରା ହେଇ କଳାଧଳ ସେଇ ପିଲା ଦୁଇଟି ପାନ ଖାଇ ଏ ଗାମୁଛା 2 ଖଣ୍ଡ ବନ୍ଧା ରଖିଯାଇଛନ୍ତି। କହିଯାଇଛନ୍ତି କାଲି ଆମ ବାପା ହାତୀରେ ବସି ପଟୁଆରରେ ଆସିବେ, ତାଙ୍କୁ ଗାମୁଛା ଦେଇ ତୁମ କୋଉଠି ନେଇଯିବ। ବୃଦ୍ଧ ଚକେଇ ଦାସଙ୍କ ହାତରେ ମହାପ୍ରଭୁଙ୍କ ପାଟ ଉତ୍ତରୀୟ ଦେଖି ରାଜାଙ୍କ ଚକ୍ଷୁରୁ ବୋହି ଚାଲିଲା ଧାର ଧାର ଅଶ୍ରୁ। ସେ ଚକେଇଙ୍କୁ କୁଳାଗ୍ରତ କରି କହିଲେ, ଧନ୍ୟ ହେ ତୁମେ ଚକେଇ ଦାସ, ତୁମେ ସ୍ୱହସ୍ତରେ ମହାପ୍ରଭୁଙ୍କୁ ବିଡ଼ିଆ ବୁଞ୍ଚାଇ ପାରିଲ, ଧନ୍ୟ ଧନ୍ୟ ତୁମେ ଭକ୍ତ ଶିରୋମଣି। ଭାବ ଗଦଗଦ ହୋଇ ପଡ଼ିଲେ ଚକେଇ ଦାସେ, ତାଙ୍କ ଚକ୍ଷୁରୁ ମଧ୍ୟ ବହି ଚାଲିଲା ଆନନ୍ଦାଶ୍ରୁ। ଆଉ କୋଉଠି ନେବେ କ'ଣ, ରାଜା ପଚାରିବାରୁ ଚକେଇ କହିଲେ, ଆଉ ମୋର କୋଉଠି ଦରକାର ନାହିଁ, ଏଇଠି ମୋତେ ଗୋଟିଏ ଜାଗା ଦିଅ, ମୁଁ କେବଳ ମହାପ୍ରଭୁଙ୍କ ପାଇଁ ପାନ ଭାଙ୍ଗି ଯୋଗାଇଦେବି, ସବୁଦିନ ମୋ ପାଇଁ ମହାପ୍ରସାଦ ପାଇବାର ବ୍ୟବସ୍ଥା କରିଦିଅ। ତାହା ହିଁ ହେଲା। ରାଜା ମନ୍ଦିରକୁ ଲାଗି ଚକେଇ ଦାସଙ୍କ ପାଇଁ ଏକ ଘର ତୋଳିଦେଲେ। ଚକେଇ ଦାସଙ୍କ ସେହି ବସାଘରେ ଏବେ ବଡ଼ ଛତାମଠ ନାମରେ ଶ୍ରୀକ୍ଷେତ୍ରରେ ବିଦ୍ୟମାନ। ଚକେଇ ଦାସ ଛତା ତଳେ ପାନ ବିକୁଥିବାରୁ ଏହି ମଠର ନାମକରଣ ଏପରି ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହି ଥିଲା ଆଜିର ଭକ୍ତ ଚକେଇ ଦାସଙ୍କର କାହାଣୀ। ଆପଣଙ୍କୁ କେମିତି ଲାଗିଲା ଆପଣ ଜଣାଇବେ। ଆପଣଙ୍କର ବି ଯଦି ଏହିଭଳି କିଛି ଅନୁଭୂତି ରହିଛି, ଆମକୁ ସେୟାର କରନ୍ତୁ, ଆମେ ସେଟାକୁ ପ୍ରସାରଣ କରିବୁ। ଧନ୍ୟବାଦ। ଜୟ ଜଗନ୍ନାଥ।